ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ। ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏହି ଚୁକ୍ତି ମାର୍ଗ ପ୍ରଶସ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଜାତୀୟ ସମବାୟ ନୀତି 2025 ଘୋଷଣା କଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ରୁଷ ଚୀନ ସୀମାନ୍ତ ଅଞ୍ଚଳରେ ବିମାନ ଦୁର୍ଘଟଣାରେ 49 ଜଣଙ୍କର ମୃତ୍ୟୁ ଏବଂ ଓଲ୍ଡ ଟ୍ରାଫର୍ଡ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସଂଗ୍ରହ କରିଛି 358 ରନ୍। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ପ୍ରଥମେ ଲୋକସଭାକୁ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ ଅଧିବେଶନରେ ବିଜେପି ସଦସ୍ୟ ନିଶିକାନ୍ତ ଦୁବେ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ସ୍ଥାୟୀ କମିଟିର ରିପୋର୍ଟ ସଦନରେ ଉପସ୍ଥାପନ କରିଥିଲେ। ବିଜେପିର ଜନାର୍ଦ୍ଦନ ମିଶ୍ର ମଧ୍ୟ ଗ୍ରାମୀଣ ବିକାଶ ଉପରେ ସ୍ଥାୟୀ କମିଟିର ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୋଆ ବିଧାନସଭା କ୍ଷେତ୍ରରେ ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱର ପୁନଃ ସଞ୍ଚାର ବିଲ୍ 2024 ଆଗତ କରିଥିଲେ। ଏହି ବିଲ୍ ଆଗତ କରି ମନ୍ତ୍ରୀ ଶ୍ରୀ ମେଘୱାଲ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବିରୋଧୀ ଦଳ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପୂର୍ବଭଳି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ଗୃହକୁ ଉପାଧ୍ୟକ୍ଷ ହରିବଂଶ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀଙ୍କର ହଟ୍ଟଗୋଳ ମଧ୍ୟରେ ସମୁଦ୍ର ପଥରେ ସାମଗ୍ରୀ ପରିବହନ ବିଲ୍ 2025 ଆଗତ କରାଯାଇଥିଲା। ଏଆଇଡିଏମ୍କେର ଏମ୍ ଥାମ୍ବିଦୁରାଇ ଏବଂ ୱାଇଏସ୍ଆର୍ସିପିର ଅଯୋଧ୍ୟା ରାମିରେଡ୍ଡି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଲଣ୍ଡନଠାରେ ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ବାଣିଜ୍ୟ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ମାର୍ଗ ପ୍ରଶସ୍ତ କରିଛି। ଚୁକ୍ତି ସ୍ୱାକ୍ଷରିତ ପରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଆଜି ହେଉଛି ଏକ ଐତିହାସିକ ଦିନ। ଉଭୟ ଦେଶର ବହୁ ବର୍ଷର କଠିନ ପରିଶ୍ରମ ପରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଲକ୍ଷ୍ୟ ନେଇ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତର ବୟନ ଓ ଚମଡ଼ା ଶିଳ୍ପ, ରତ୍ନ ଓ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ ଏବଂ ବୈଷୟିକ ସାମଗ୍ରୀ କ୍ଷେତ୍ର ବ୍ରିଟେନ୍ରେ ବ୍ୟବସାୟର ସୁବିଧା ପାଇବ। ପ୍ରକ୍ରିୟାଯୁକ୍ତ ଖାଦ୍ୟଶିଳ୍ପ ବ୍ରିଟେନ୍ ବଜାରରେ ନୂତନ ସୁଯୋଗ ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହି ଚୁକ୍ତି ଭାରତର ଯୁବବର୍ଗ, ଚାଷୀ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବିଶେଷ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
आज हमारे संबंधों में एक ऐतिहासिक दिवस है। मुझे प्रसन्नता है कि कई वर्षों की मेहनत के बाद आज दोनों देशों के बीच कॉम्प्रिहेंसिव इकोनॉमिक एंड ट्रेड एग्रीमेंट संपन्न हुआ है। यह समझौता मात्र आर्थिक साझेदारी नहीं बल्कि साझा समृद्धि की योजना है।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ କହିଛନ୍ତି, ଆର୍ଥିକ ଦୃଷ୍ଟିକୋଣରୁ ବ୍ରିଟେନ୍ ପାଇଁ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ନେତୃତ୍ୱ ଏବଂ ବାସ୍ତବବାଦିତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଚୁକ୍ତି ଉଭୟ ଦେଶ ପାଇଁ ଲାଭଦାୟକ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ କଳାକାର ଗୋଷ୍ଠୀ ସାକ୍ଷାତ କରିଛନ୍ତି। ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର 29 ଜଣ କଳାକାରଙ୍କ ଏହି ଗୋଷ୍ଠୀ ଗତ 14 ତାରିଖରୁ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ଅବସ୍ଥାନ କରୁଥିଲେ। ସେମାନେ କଳା ଉତ୍ସବ 2025ର ଦ୍ୱିତୀୟ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ଭବନରେ କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୋହରାୟ, ପଟ୍ଟଚିତ୍ର ଏବଂ ପଟୁଆ ସମେତ ଦେଶର ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ କଳା ସଂରକ୍ଷଣରେ ଏହି କଳାକାରଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମ୍ପ୍ରସାରଣ, ଯାନ୍ତ୍ରିକୀକରଣ, ଡିଜିଟାଇଜେସନ୍ ଏବଂ ସୁଗମ ବ୍ୟବସାୟ ମାଧ୍ୟମରେ ଦେଶର ବନ୍ଦରଗୁଡ଼ିକ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ଏକ ଦୈନିକ ସମ୍ଭାଦପତ୍ରରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ୱାରା ପ୍ରକାଶିତ ଏକ ଲେଖାକୁ ସେୟାର କରି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରମୁଖ ଜାହାଜ ନିର୍ମାଣ କମ୍ପାନୀଗୁଡ଼ିକ ଏବେ ଭାରତୀୟ ସଂସ୍ଥାଗୁଡ଼ିକ ସହିତ ସହଭାଗୀ ହୋଇ ଅଧିକ ନିଯୁକ୍ତି ଏବଂ ନିବେଶ ପାଇଁ ପଥ ପରିଷ୍କାର କରୁଛନ୍ତି। ସାମୁଦ୍ରିକ କ୍ଷେତ୍ରରେ ସ୍ଥାୟିତ୍ୱ, ପର୍ଯ୍ୟଟନର ବ୍ୟାପକ ସୁଯୋଗ ଏବଂ ସମ୍ଭାବନା ଏବଂ ଏ କ୍ଷେତ୍ରରେ ଭାରତର ପ୍ରତିବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ସୋନୱାଲ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ସମବାୟ ନୀତି 2025 ଆଜି ଘୋଷିତ ହୋଇଛି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଏହି ନୀତି ଘୋଷଣା କରି କହିଛନ୍ତି, 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏ ସମ୍ପର୍କରେ ଏକ ରିପୋର୍ଟ।
ସହଯୋଗ ମାଧ୍ୟମରେ ସମୃଦ୍ଧ ଦୃଷ୍ଟିକୋଣକୁ ଏହି ନୂତନ ନୀତି ମାଧ୍ୟମରେ ସାକାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସମବାୟ ସଂସ୍ଥାଗୁଡ଼ିକୁ ସମାବେଶୀ କରିବା ସହ ପେସାଦାର ଭାବେ ଏହାର ପରିଚାଳନା, ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଏବଂ ଗ୍ରାମୀଣ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଏବଂ ଜୀବିକା ସୃଷ୍ଟି କରିବା ହେଉଛି ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। 2002 ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଜାତୀୟ ସମବାୟ ନୀତି ଘୋଷଣା କରାଯାଇଥିଲା। ସମବାୟ ଅନୁଷ୍ଠାନଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପକୁ ଉତ୍ତମ ଭାବେ ପରିଚାଳନା କରିବା ପାଇଁ ଏହି ନୀତି ମୌଳିକ ଢାଞ୍ଚା ପ୍ରଦାନ କରିଥିଲା। ଆଗାମୀ 2 ଦଶନ୍ଧିରେ ନୂତନ ସମବାୟ ନୀତି ବିଭିନ୍ନ କ୍ଷେତ୍ରକୁ ଗତିଶୀଳ କରିବ ବୋଲି ଶ୍ରୀ ଶାହା କହିଛନ୍ତି।
2047 ବିକଶିତ ଭାରତ ବନାନା ଉସ୍କା ମିଶନ ପ୍ରଫେସନାଲ ଟ୍ରାନ୍ସପରେଣ୍ଟ ଓ ଟେକ୍ନିକ ସେ ଯୁକ୍ତ ଜିମ୍ମେଦାର ଓ ଆର୍ଥିକ ରୂପ ସେ ସ୍ୱତନ୍ତ୍ର ସଫଲ ଛୋଟି ଛୋଟି କୋଅପରେଟିଭ ଇକାଇକୁ ବଢ଼ାନା ଔର ହର ଗାଁ ମେ एक कोऑपरेटिव कम से कम कर कानून में लचीलापन लाकर अगर इकाई फेल कर जाती है तो लिक्विडेशन में ले जाकर नई इकाई रजिस्टर करना। एक भी गांव ऐसा ना हो, पंचायत ऐसी ना हो जहां पर कोऑपरेटिव की उपस्थिति ना हो।
आसंता 5 वर्ष मध्यरे प्रत्येक ग्रामरे समवाय समिति प्रतिष्ठा करा जिबा नै सरकार निष्पत्ति नै छंती। आसंता वर्ष फेब्रुवारी मास सुद्धा देशरे 2 लाख प्राथमिक कृषि ऋण समिति प्रतिष्ठा करबाकु लक्ष्य रखा जायछि। पूर्वतन केन्द्रमंत्री सुरेश प्रभाकर प्रभुंक अध्यक्षतारे गठित 48 जनिया कमिटी एही समवाय नीति प्रस्तुत करिछंती। आकाशवाणी संवाद विभाग पई मु आदित्य नारायण दास।
ଦେଶର ବିମାନ ସେବାରେ 33 ବୋଇଙ୍ଗ 787 ଡ୍ରିମ୍ ଲାଇନର ବିମାନ ରହିଛି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମହଲ ଏହି ସୂଚନା ଦେଇଛନ୍ତି। ସେଥିମଧ୍ୟରୁ କାର୍ଯ୍ୟକ୍ଷମ ରହିଥିବା 31 ବିମାନକୁ ଯାଞ୍ଚ କରାଯାଇ ସାରିଛି। 8 ବିମାନରେ ରହିଥିବା ସାମାନ୍ୟ ତ୍ରୁଟିକୁ ସଜଡ଼ାଯିବା ପରେ ସେବା ପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହଲ କହିଛନ୍ତି। ଅନ୍ୟ 2 ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଜାଣିବା ପାଇଁ ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରାଯାଉଛି ବୋଲି ସେ କହିଛନ୍ତି। ରୁଷ ଚୀନ୍ ସୀମାନ୍ତ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ 39 ଜଣଙ୍କର ମୃତ୍ୟୁ ହୋଇଛି। ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ରୁଷର ଏହି ବିମାନଟି ଅମୁର ପର୍ବତାଞ୍ଚଳରେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ 5 ଶିଶୁ ଏବଂ 6 ବିମାନ କର୍ମଚାରୀ ଅଛନ୍ତି। ବିମାନଟି ବ୍ଲାଗୋଭେସ୍ଚେନ୍ସ୍କରୁ ରୁଷ ଚୀନ୍ ସୀମା ନିକଟବର୍ତ୍ତୀ ଟାଇଣ୍ଡା ଅଭିମୁଖେ ଯାତ୍ରା କରୁଥିଲା। ଅବତରଣ କରିବାର କିଛି ସମୟ ପୂର୍ବରୁ ଟ୍ରାଫିକ୍ ନିୟନ୍ତ୍ରକଙ୍କ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆକାଶପଥରେ ବିମାନଟିରେ ନିଆଁ ଲାଗିଯିବାରୁ ଏହା ଦୃଷ୍ଟିଗୋଚର ହୋଇନଥିଲା। ଟାଇଣ୍ଡାରୁ ପ୍ରାୟ 10 କିଲୋମିଟର ଦୂରରେ ବିମାନଟିର ଭଗ୍ନାବଶେଷ ମିଳିଥିଲା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଖେଲୋ ଇଣ୍ଡିଆ ନୀତି 2025 ଏକ ବ୍ୟାପକ ଏବଂ କ୍ରୀଡ଼ାବିତ୍ କୈନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରାଯାଇଛି ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଏହି ନୀତି କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଏହାଦ୍ୱାରା ସମନ୍ୱିତ ହୋଇପାରିଛି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ାକୁ ସାମିଲ କରାଯିବା ସହ ଯୁବ ପ୍ରତିଭା ଚିହ୍ନଟ ଏବଂ ପ୍ରୋତ୍ସାହନ ପାଇଁ ଏହି ନୀତି ଏକ ବ୍ୟାପକ ଢାଞ୍ଚା ପ୍ରଦାନ କରୁଛି। ଏହି ନୀତି ମାଧ୍ୟମରେ ଘରୋଇ କ୍ଷେତ୍ରକୁ ମଧ୍ୟ ଏକ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରାଯାଇଛି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ସହିତ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ା ପ୍ରଦର୍ଶନକୁ ଅଧିକ ବଳିଷ୍ଠ କରିବାକୁ ଏହି ନୀତି ସହାୟକ ହେବ ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଓଲ୍ଡ ଟ୍ରାଫର୍ଡ ଟେଷ୍ଟରେ ଭାରତର ପ୍ରଥମ ଇନିଂସରେ 358 ରନ୍ ସଂଗ୍ରହ କରିଛି। ଏହି ଟେଷ୍ଟର ଆଜିର ଦ୍ୱିତୀୟ ଦିନର ଖେଳ ଭାରତ ଗତକାଲିର ସ୍କୋର 4 264 ରନ୍ରୁ ଆରମ୍ଭ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ 61 ରନ୍, ଯଶସ୍ୱୀ ଜୟସ୍ୱାଲ 58 ରନ୍ ଏବଂ ରିଷଭ ପନ୍ଥ 54 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ତା'ର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ। ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏହି ଚୁକ୍ତି ମାର୍ଗ ପ୍ରଶସ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଜାତୀୟ ସମବାୟ ନୀତି 2025 ଘୋଷଣା କଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ରୁଷ ଚୀନ୍ ସୀମାନ୍ତ ଅଞ୍ଚଳରେ ବିମାନ ଦୁର୍ଘଟଣାରେ 49 ଜଣଙ୍କର ମୃତ୍ୟୁ। ଏବଂ ଓଲ୍ଡ ଟ୍ରାଫର୍ଡ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସଂଗ୍ରହ କରିଛି 358 ରନ୍। ସମ୍ବାଦ ଶେଷ ହେଲା।